ହ୍ୟାଲୋ,
ମୁଁ ପ୍ରିୟଙ୍କା ପ୍ରିୟଦର୍ଶିନୀ, ୱାର୍ଡ ନମ୍ବର 19ରୁ କହୁଛି। ମୁଁ ନିଜେ ସ୍ୱଚ୍ଛସାଥୀ ଅଛି। ଲୋକମାନଙ୍କୁ ବାରମ୍ବାର ବୁଝେଇବା ଦ୍ୱାରା ଲୋକମାନେ ସମସ୍ତେ ଅଳିଆ ପକାଉନାହାନ୍ତି, ଗାଡ଼ିରେ ନ ଦେଇ ବାହାରେ ଏଠି ସେଠି ପକାଉଛନ୍ତି, ଆଉ ଡଷ୍ଟବିନ୍ରେ ମଧ୍ୟ ପକାଉଛନ୍ତି, ଗାଡ଼ିରେ ଦେଉନାହାନ୍ତି। ଯଦି ଏର ସମାଧାନ କିଛି ହୁଅନ୍ତା ତାହେଲେ ଆମେ 19 ନମ୍ବର ୱାର୍ଡରେ ଆମେ ଚିର ଉପକୃତ ହୁଅନ୍ତୁ।